ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା. ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ. ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ. ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି. ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ ଶକ୍ତି ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି. ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି. ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଇରାନ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି. ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି. ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି. ସେ କହିଛନ୍ତି ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ ଆମେରିକା ଇସ୍ରାଏଲ୍ ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି. ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି. ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ. ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି. ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି. ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି. ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି. ଶ୍ରୀ ରୁବିଓ କହିଛନ୍ତି ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି. ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ. ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ. ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି. ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ୍ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲ୍ର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300 ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1,300 ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8,600 ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000 ଆକ୍ରାନ୍ତ ଚିକିିିିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ଭନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍ଦାମିର୍ ଜେନେସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ ବ୍ୟବହାର କରିଥିଲା। ଆକାଶ ମାର୍ଗରୁ ଏହି କ୍ଷେପଣାସ୍ତ ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70 ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନ୍ଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବାବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ଭାଦ ପୁଣିଥରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।